ଅହଳ ଶରୀର ବାଟେ ରୋୱାନା ଫିକିର ବାଟେ ଦେଖି ତ ନିଜୁମ କକେ ବାତି ଗମ୍ଭୀର ବାଟେ ଏଜି ଶୁନି ନେ ଅହଳ ଶରୀର ବାଟେ ରୋୱାନା ଫିକିର ବାଟେ ଦେଖି ତ ନିଜୁମ କକେ ମମିଲା ଗମ୍ଭୀର ବାଟେ କିହେ ଆଇସେ ଜିଦ ଜନ କରି ବୋଲ ବାଲା ହୋ ଯାଇ ହଇ ସୁନର ସୁନର ଗାଲ ପଜି ଛାଲା ହୋ ଯାଇ ରାଜା ଧୋପ ମେ ରୂପ ଆମର କାଲା ହୋ ଯାଇ ଜନି କଟନି କାରାଇ ଏ ଜି ଭାଲା ହୋ ଯାଇ ରାଜା ଧୋପ ମେ ରୂପ ଆମର କାଲା ହୋ ଯାଇ ସେଜନେ ଜାନଲି ହନେ ହିରୋଇନ କହିଲା ରୂପ ପହଚାନଲି
ଆଦତ ବଡି ପାୱାର ବାଜେ
ବ୍ୟୁଟି ପୋ ଧ୍ୟାନ ଦେ ଓଇ ସେଜନେ ଜାନଲି ହନେ ହିରୋଇନ କହିଲା ରୂପ ପହଚାନଲି କି ହମର ଚଢ଼ଲେ ଜମନିଆ କେ ଢାଲା ହୋ ଯାଇ ହଇ ସୁନର ସୁନର ଗାଲ ପଜେ ଛାଲା ହୋ ଯାଇ ରାଜା ଧୋପ ମେ ରୂପ ଆମର କାଲା ହୋ ଯାଇ ଜନି କଟନି କାରାଇ ଏ ଜି ଭାଲା ହୋ ଯାଇ ରାଜା ଧୋପ ମେ ରୂପ ଆମର କାଲା ହୋ ଯାଇ ଦୌରୀ ମେ ଓରେ ପିଆ ସହେବ ନା କଲେସଜି ଚାହତା ନି କାହେ ବିଗାଳଲ ହମର ଭେସଜି ଏ ଜି ହା ଦୌରୀ ମେ ଓରେ ପିଆ ସହେବ ନା କଲେସଜି ଚାହତା ନି କାହେ ବିଗାଳଲ ହମର ଭେସଜି କେହେ ଲୋକ ହୋଇ ଖରାବ ତ ସବାଲ ହୋ ଯାଇ ହଇ ସୁନର ସୁନର ଗାଲ ପଜି ଛାଲା ହୋ ଯାଇ ରାଜା ଧୋପ ମେ ରୂପ ଆମର କାଲା ହୋ ଯାଇ ଜନି କଟନି କାରାଇ ଏ ଜି ଭାଲା ହୋ ଯାଇ।